ॐ नमो भगवते वासुदेवाय ସ୍କନ୍ଧ ତେଇଶ ଅଧ୍ୟାୟ ଶ୍ଳୋକ ଷୋହଳ ସନାତନ ହ୍ୱାଟ୍ସଆପ୍ରେ ଯାଇଛି, ପାଠ କରନ୍ତୁ ଆମ ସହିତ। ମନ୍ତ୍ରତଃ ସ୍ତୋତ୍ରତଃ ଛିଦ୍ରମ୍ ଦେଶକାଳାହରବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରମ୍ ଅନୁସଂକୀର୍ତ୍ତନଂ ତବ ମନ୍ତ୍ରତଃ ସ୍ତୋତ୍ରତଃ ଛିଦ୍ରମ୍ ଦେଶକାଳାହରବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରମ୍ ଅନୁସଂକୀର୍ତ୍ତନଂ ତବ। ମନ୍ତ୍ରତଃ ସ୍ତୋତ୍ରତଃ ଛିଦ୍ରମ୍ ସର୍ବଂ କରୋତି ନିଶ୍ଚିଦ୍ରମ୍ ଦେଶକାଳାହରବସ୍ତୁତଃ ସର୍ବଂ କରୋତି ନିଶ୍ଚିତ୍ରମ୍ ଅନୁସଂକୀର୍ତ୍ତନଂ ତବ ମନ୍ତ୍ରତଃ ସ୍ତୋତ୍ରତଃ ଛିଦ୍ରମ୍ ଦେଶକାଳାହରବସ୍ତୁତଃ ସର୍ବଂ କରୋତି ନିଶ୍ଚିତ୍ରମ୍ ଅନୁସଂକୀର୍ତ୍ତନଂ ତବ ମନ୍ତ୍ରତଃ ସ୍ତୋତ୍ରତଃ ଛିଦ୍ରମ୍ ଦେଶକାଳାହରବସ୍ତୁତଃ ସର୍ବଂ କରୋତି ନିଶ୍ଚିତ୍ରମ୍ ଅନୁସଂକୀର୍ତ୍ତନଂ ତବ। ହରେ କୃଷ୍ଣ ବ୍ୟସ୍ତ ଭକ୍ତ ସଦାନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମେ ଆମର ଯେଉଁ ଅନ୍ତର୍ଦେଶୀୟ ଅନ୍ତର୍ଜାତୀୟ ଦିବ୍ୟ ନାମ ସପ୍ତାହ ପାଳନ କରାଯାଉଛି, ୱାର୍ଲଡ ହୋଲି ଡେ, ହୋଲି ନେମ୍ ଡେ, ଷଷ୍ଠ ଦିବସକୁ ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଭାଗବତମରେ ବିଭିନ୍ନ ସମସ୍ତ ସ୍କନ୍ଧରେ ନାମର ମହାତ୍ମ୍ୟ ରହିଛି। ଆମେ କାଲି ଷଷ୍ଠ ସ୍କନ୍ଧର ନାମର ମହାତ୍ମ୍ୟ କଥା କହିଥିଲେ, 6:2-49 କିଭଳି ଅଜାମିଳ ମୃତ୍ୟୁ ସମୟରେ ଭଗବାନଙ୍କର ନାମ ଉଚ୍ଚାରଣ କରି ସେ ପୁଣି ସିଧାସଳଖ ନୁହେଁ, ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିଲା ମୃତ୍ୟୁ ସମୟରେ, କିନ୍ତୁ ସେ ଭଗବତ ଧାମ ପ୍ରାପ୍ତ ହେଲେ। ତେଣୁ ଆଜି ଆଉ ଗୋଟିଏ ପ୍ରସଙ୍ଗ କହିବା, ଅଷ୍ଟମ ସ୍କନ୍ଦର କଥା, ଏ ବଳି ମହାରାଜଙ୍କ କଥା, ଭଗବାନ ବାମନ ଦେବ, ବଳି ମହାମନ ଚରିତ, ଅଷ୍ଟମ ସ୍କନ୍ଦ 15-23, ଏହି 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବାମନ ଦେବ ଭଗବାନ କିଭଳି ବଳିଙ୍କୁ ଛଳନା କରିଥିଲେ, ତେଣୁ ଏ ବଳି ମହାରାଜ ଏତେ ଶକ୍ତିଶାଳୀ ଥିଲେ ଯେ ପ୍ରଥମେ ତ ସେ ଦେବତାମାନେ ତାଙ୍କୁ ହତ୍ୟା କରିଦେଇଥିଲେ। 5-12 ଯେଉଁ 8 ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳା ବର୍ଣ୍ଣନା କରାଯାଇଛି, ଏ ଷଷ୍ଠମାନଙ୍କ ସମୟର କଥା। ଷଷ୍ଠମାନଙ୍କ ସମୟରେ ଦେବତାମାନେ ଅମୃତ ପାନ କରିକରି ଏତେ ଶକ୍ତିଶାଳୀ ହୋଇଯାଇଥିଲେ, ବଳିଙ୍କୁ ହତ୍ୟା କରିଦେଇଥିଲେ। କିନ୍ତୁ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ, ଯିଏକି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଜାଣିଛନ୍ତି, ତାଙ୍କୁ କେବଳ ଜୀବନ ଦେଲେ ଦାନ କଲେ ତାହା ନୁହଁ, ତାଙ୍କୁ ବହୁତ ଶ୍ରେଷ୍ଠ ଯୋଦ୍ଧାରେ ପରିଣତ କରିଥିଲେ। ଦେବତାମାନେ ମଧ୍ୟ ଦେଖିକି ଡରି ପଳାଇଗଲେ। ଯେତେବେଳେ ଗୋଟେ ଯଜ୍ଞ କଲେ ବିଶ୍ୱଜିତ ଯଜ୍ଞ, ସେ ଯଜ୍ଞରେ ଏଭଳି ସବୁ ଯୁଦ୍ଧରେ ଜୟଲାଭ କରିବା ପାଇଁ ସବୁ ରଥ ଆଉ ବାଣ ଇତ୍ୟାଦି ସବୁ ଯେଉଁ ସର ଇତ୍ୟାଦି ସବୁ ପ୍ରାପ୍ତ ହେଲେ, ଯେଉଁଟା ନେଇକରି ସେ ଯାଇଥିଲେ ସ୍ୱର୍ଗଲୋକକୁ, ସ୍ୱର୍ଗଲୋକରେ ଯେତେବେଳେ ସେ ଶଙ୍ଖନାଦ କରିଥିଲେ ଦେବତାମାନେ ଡରିକି ପଳାଇଗଲେ, ଯୁଦ୍ଧ କଲେ ନାହିଁ, ଏତେ ଶକ୍ତି ପ୍ରାପ୍ତ ହେଲେ, ଶୁକ୍ରାଚାର୍ଯ୍ୟ ତାଙ୍କୁ ପ୍ରଦାନ କଲେ। ସେଇ ଶୁକ୍ରାଚାର୍ଯ୍ୟ ଏଠି କହୁଛନ୍ତି ଏ ଶ୍ଳୋକଟି। ତେଣୁ ତାପରେ ଦେବତାମାନେ ଚାଲିଗଲେ, ଆଉ ସ୍ୱର୍ଗରେ ରହିଲେ ନାହିଁ, ସବୁ ଲୁଚି ଲୁଚିକି ରହିଲେ। ଆଉ ଦେବତାମାନଙ୍କର ମାଆ ଅଦିତି, ଅଦିତି ବହୁତ ମନ ଦୁଃଖରେ ଥିଲେ। ତାଙ୍କର ସ୍ୱାମୀ ଯେତେବେଳେ କଶ୍ୟପ ମୁନି ଆସିଲେ, ତାଙ୍କୁ ବହୁତ ପ୍ରକାର ତାଙ୍କୁ ଅନୁରୋଧ କରିକି ସେଇ ଯଜ୍ଞଟି କଲେ, ଯାହାକୁ କୁହାଯାଏ ପୟବ୍ରତ। ବାର ଦିନରେ ସେ ଭଗବାନ ପ୍ରାପ୍ତ ହୋଇଗଲେ, ଭଗବାନ ବାମନ ଦେବ ବିଷ୍ଣୁଙ୍କୁ ପ୍ରାପ୍ତ ହେଲେ। ତେଣୁ ବିଷ୍ଣୁ କହିଲେ, ତୁମେ ତୁମ ସ୍ୱାମୀଙ୍କୁ ଭଜନ କର, ମୁଁ ତୁମ ପୁତ୍ର ରୂପରେ ଆସିବି। ତେଣୁ ତାଙ୍କର ପୁତ୍ର ରୂପରେ ଆସିଲେ, ଏବଂ ପୁତ୍ର ରୂପରେ ଆସିକରି ଯାଇକରି ପୁତ୍ର ରୂପରେ ଆସିଲେ ବାମନ ହୋଇଗଲେ, ବିଷ୍ଣୁ ରୂପରେ ଆସିକରି ଆବିର୍ଭାବ ହେଲେ, ପୁଣି ବାମନ ହୋଇଗଲେ ଭଗବାନ ବାମନ ଦେବ। ତେଣୁ ବାମନ ଦେବ ରୂପରେ ଯାଇକରି ଛଳନା କରିକରି ବଳିଙ୍କ ଠାରୁ ତାଙ୍କର ତିନି ଲୋକକୁ ଘିନି ଆସିଲେ। ଛୋଟ ଛୋଟ ପାଦ ଦେଖି କହିଲେ, ତସ୍ମାତ୍ ଭୂମିସତ୍ ଦୈତେନ୍ଦ୍ରିୟ, ଦୈତେନ୍ଦ୍ରିୟ ମୁଁ ତୁମ ଆପଣଙ୍କ ଠାରୁ ବେଶୀ କିଛି ଚାହୁଁନାହିଁ, ମୋର ଅଳ୍ପ କିଛି ଭୂମି ଦରକାର। ନା କେତେ ଭୂମି ଦରକାର? ନା ପଦାଣି ତ୍ରିଣୀ ଦୈତେନ୍ଦ୍ରିୟ ସମିତାଣି ପଦଙ୍ଗମ। ତାଙ୍କର ଛୋଟ ଛୋଟ ପାଦ ଦେଖି କହିଲେ, ଏଇ ପାଦରେ ବେଶୀ ନାହିଁ, ତିନି ପାଦ ଭୂମି ମୁଁ ଗ୍ରହଣ କରିବି। ସମିତାହାନି ପଦଙ୍ଗ ପଦାନି ତ୍ରିଣୀ ଦୈତେନ୍ଦ୍ର, ତିନି ପାଦ ଭୂମି ମୁଁ ଗ୍ରହଣ କରିବି। ଏଭଳି ଯେତେବେଳେ କହିଲେ, ବଳି ବାହାରା ଶୁଣିକି ହସିଲେ, ମୋତେ ବି ଶୁଣିକି ହସିବାର ଲାଗିଲା। ଏଇ ହସିବା କଥା, ତିନି ପାଦ ଭୂମି ଏତେ ବଳିବା କଥା କହୁଥିଲେ, ବିଦ୍ୱାନ ଭଳି କଥା କହୁଥିଲେ। ତାଙ୍କ 14 ପୁରୁଷକୁ ପ୍ରଶଂସା କଲେ, ତାଙ୍କ ପିତା, ତାଙ୍କ ପିତାଙ୍କ 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 ପିତା କରିକିରି ହିରଣ୍ୟକଶିପୁ ହିରଣ୍ୟକଠାରୁ ଆରମ୍ଭ ସମସ୍ତଙ୍କୁ ପ୍ରଶଂସା କରିବା ପାଇଁ ଆରମ୍ଭ କଲେ। ବହୁତ ଜ୍ଞାନ ଥିଲା ତାଙ୍କର, ଏଭଳି ଭାବରେ ଜାଣିଲେ ବଳି ମହାରାଜ। ତେଣୁ ଯେତେବେଳେ ଭିକ୍ଷା ମାଗିଲେ, କହିଲେ ତିନି ପାଦ ଭୂମି, ଛୋଟ ଛୋଟ ପାଦ ଦେଖି କହିଲେ ତିନି ପାଦ ଭୂମି ନେବି, ସେଥିପାଇଁ ହସିଲେ ବଳି ମହାରାଜ। କହିଲେ ତିନି ପାଦ ଭୂମି ନେଇକି କ'ଣ କରିବ? ନା ମୋର ଏତିକିରେ ସିଦ୍ଧି ହୋଇଯିବ। ଲୋଭୀ ବ୍ୟକ୍ତି, ତାଙ୍କୁ ଯଦି 7 ଦୀପ ପ୍ରଦାନ କରାଯାଏ, ଆମେ ଏଇ ଯେଉଁ ଭୌତିକ ଜଗତରେ ଅଛେ, ଇଏ ହେଉଛି ଜମ୍ବୁଦ୍ୱୀପର ଗୋଟିଏ ବର୍ଷ, ଭାରତବର୍ଷରେ ଆମେ ରହିଛେ। ଏଇ ଜମ୍ବୁଦ୍ୱୀପରେ 9 ବର୍ଷ ରହିଛି, ସବୁଠାରୁ ଦକ୍ଷିଣରେ ଆମେ ରହିଛେ ଭାରତବର୍ଷ। ଏହିଭଳି ଭାବରେ 7 ଦୀପ ରହିଛି, ପ୍ରତି ଦ୍ୱୀପରେ 9 ଲେଖା ବର୍ଷ ରହିଛି। ଭଗବାନ କହିଲେ ଯେ ଲୋଭୀ ବ୍ୟକ୍ତିକୁ ସବୁଯାକ ପ୍ରଦାନ ଦେଲେ ମଧ୍ୟ 7 ଦୀପ, ନବବର୍ଷ ସମେତହୀନ ସପ୍ତ ଦୀପଂ ପରିଚ୍ଛୟା, 7 ଯାକ ଦୀପ ସହିତ 9 ପ୍ରତି ଦୀପରେ ଗୋଟିଏ ଗୋଟିଏ 9 ପ୍ରତି ଦୀପରେ 9 ବର୍ଷ ରହିଛି, ସବୁ ଦେଲେ ମଧ୍ୟ ଲୋଭୀ ବ୍ୟକ୍ତି ସେଥିରେ ସନ୍ତୁଷ୍ଟ ହେବ ନାହିଁ। ଏହିଭଳି ଭାବରେ କହିକରି ଯେତେବେଳେ କହିଲେ, ବଳି ମହାରାଜ କହିଲେ ଠିକ୍ ଅଛି, ତୁମେ ଯଦି ସେତିକି ସନ୍ତୁଷ୍ଟ ହେବ ନିଜ ଗ୍ରହଣ କର। କିନ୍ତୁ ଯେତେବେଳେ ଦେବା ପାଇଁ ବସିଥିଲେ, ସେହି ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ, ଯିଏ ଏଇ ଶ୍ଳୋକ ଏ ବର୍ତ୍ତମାନ କଥାଟି କହୁଛନ୍ତି, ସେହି ଶୁକ୍ରାଚାର୍ଯ୍ୟ ଭଗବାନଙ୍କର ଜଣେ ବିଭୂତି, ଭଗବତ ଗୀତାରେ ଭଗବାନ କହିଛନ୍ତି, କବିନା ଉସନା କବି, ବିଦ୍ୱାନମାନ ଭିତରେ ମୁଁ ହେଉଛି ଉସନା, ଉସନା ହେଉଛନ୍ତି ଶୁକ୍ରାଚାର୍ଯ୍ୟ। ସେ ତାଙ୍କୁ କହିଲେ ବଳି, ବଳି ବୋଲି କହିଲେ ନାହିଁ, ବଳି ତାଙ୍କୁ କହିଲେ ବୈରୋଚନେ, ବଳିଙ୍କର ପିତା ହେଉଛନ୍ତି ବିରୋଚନ, ବିରୋଚନ ହେଉଛନ୍ତି ପ୍ରହ୍ଲାଦଙ୍କ ପୁତ୍ର। କହିଲେ ବୈରୋଚନେ କହିବାର ଉଦ୍ଦେଶ୍ୟ ଥିଲା, ଏ ବଳି ତୁମେ ଯେଉଁ ବିରୋଚନ ତୁମ ପିତାଙ୍କରକୁ ଯେଉଁଭଳି ଭାବରେ ଦେବତାମାନେ ଠକିଥିଲେ, ତାଙ୍କ ଜୀବନ ନେଇଯାଇଥିଲେ, ସେହିଭଳି ଭାବରେ ତୁମର ଅବସ୍ଥା ଆସିଗଲା ବର୍ତ୍ତମାନ, ବହୁତ ବିପଦପୂର୍ଣ୍ଣ ସମୟ ଆସିଗଲା, ସତର୍କ ହେଇଯା। ଏହିଭଳି ଭାବରେ ବହୁତ କଥା କହିଲେ, ସତ କଥା ମଧ୍ୟ, କିଛି ଭୁଲ କଥା କହିନାହାନ୍ତି ସେ। ଆଉ ଇଏ ଯେଉଁ ଦେଖୁଛ ଛୋଟିଆ ବାମନ ନୁହଁ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ, ଅଦିତି କଶ୍ୟପଙ୍କଠାରୁ ଜାହାଜ ହେଇକରି ଆସିଛନ୍ତି, ଆଉ ସିଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ ରବ୍ୟ, ତୁମଠାରୁ ତିନି ପାଦ ଭୂମି ଛଳରେ ତୁମର ତ୍ରିଲୋକକୁ ନେଇଯିବେ, ଏବଂ ତ୍ରିଲୋକକୁ ନେଇକରି ତୁମର ଶତ୍ରୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ, ସାବଧାନ ହେଇଯାଅ, ସତର୍କ ହେଇଯାଅ, ଏଭଳି ଭାବରେ କହିଲେ। କିନ୍ତୁ ବଳି ମହାରାଜ ଜଣେ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ, ବଳି ମହାରାଜ ମହାଜନ, ମହାଜନ ସେ ହେଇଗଲେ, ମହାଜନର ପରୀକ୍ଷା, ହଁ ଛୋଟିଆ ପିଲା ଯେଉଁ ପାଠ ପଢ଼ୁଛନ୍ତି ଓଆ କ କ ପଢ଼ୁଛନ୍ତି ତାଙ୍କର ଯେଉଁ ପରୀକ୍ଷା ହେବ, ଆଉ ଜଣେ PhD ବାଲାକୁ ଆମର ଋଷିକେଶ PhD କରୁଛି ତାହାର ପରୀକ୍ଷା କ'ଣ ସେଭଳି ହେବ? ସେଇଭଳି ଭାବରେ ମହାଜନ, ମହାଜନ ପରୀକ୍ଷା ସେଇଭଳି ଭାବରେ ମହାପରୀକ୍ଷା ହେବ। ଆମେ ଶୁଣୁଥିଲୁ ଭୃଗୁ କେମିତି ପରୀକ୍ଷା କରୁଥିଲେ, ହଁ ସେଇଭଳି ଭାବରେ ଏ ଭଳି ମହାଜନ ଭଗବାନ ପରୀକ୍ଷା କରୁଛନ୍ତି। ଶୁକ୍ରାଚାର୍ଯ୍ୟଙ୍କ ପ୍ରକୃତରେ ତାଙ୍କର ହୃଦୟରେ ଭଗବାନ ପ୍ରବେଶ କରି ଏଇଭଳି ଭାବରେ ତାଙ୍କୁ ବିରୋଧ କରିବା ବ୍ୟବସ୍ଥା କରୁଛନ୍ତି, ବିରୋଧ କରୁଛନ୍ତି, ସବୁ ପ୍ରକାର ସତର୍କ କଲେ କିନ୍ତୁ ସେ ଶୁଣିଲେ ନାହିଁ। ହଁ କହିଲେ ଦେଖ ତୁମେ ତୁମର ସବୁ ନେଇଯିବେ ନା, କିଛି ଅସୁବିଧା ନାହିଁ, ମୁଁ ଦେଇଦେବି। ହଁ ନା ଖାଲି ତୁମେ ଦେଇପାରିବ ନାହିଁ, ତୁମେ ଚାହିଁଲେ ବି ଦେବା ପାଇଁ ଦେଇପାରିବ ନାହିଁ। ଦୁଇ ପାହାଦରେ ସବୁ ମାପି ନେବେ, ତୃତୀୟ ପଦ ଦେବା ପାଇଁ ତୁମେ ରହିବ ନାହିଁ, ଜାଗା ରହିବ ନାହିଁ। ହଁ ତୁମେ ଯେଉଁ ପ୍ରତିଜ୍ଞା କରିଥିଲ ପ୍ରତିଜ୍ଞା ରକ୍ଷା କରିପାରିବ ନାହିଁ, ସେଥିପାଇଁ ତୁମେ ପୁଣି ନରକକୁ ଯିବ। ଏଇଭଳି ଭାବରେ ସବୁ କଥା କହିଦେଲେ, କ'ଣ ହେବ ଭବିଷ୍ୟତରେ ସବୁ କଥା କହିଦେଲେ। କିନ୍ତୁ ତଥାପି ବଳି ମହାରାଜ, ସେ ହେଉଛନ୍ତି ମହାଜନ, ପ୍ରହ୍ଲାଦଙ୍କ ପୌତ୍ର। ପ୍ରହ୍ଲାଦ ଜଣେ ମହାଜନ, ଗୋଟିଏ ଫ୍ୟାମିଲିରେ ଦୁଇଜଣ ମହାଜନ ବାହାରିଲେ ଛୋଟିଆ କଥା ନୁହଁ। ବଳି ମହାଜନ ଶୁକ୍ରାଚାର୍ଯ୍ୟ ଏଇଭଳି ଭାବରେ କହିଲେ ମଧ୍ୟ କିଛି ଶୁଣିଲେ ନାହିଁ, ବରଂ ତ୍ୟାଗ କରିଦେଲେ, ଗୁରୁଙ୍କୁ ତ୍ୟାଗ କରିଦେଲେ। ଏସବୁ ଗୋଟେ କଥା ଶ୍ଳୋକର ଅଛନ୍ତି ଭାଗବତମରେ, ଏସବୁ ରହିଛନ୍ତି, ସବୁ ଦରକାର ପଡ଼ିଲେ ସେମାନେ ତ୍ୟାଗ କରିଦେଇ ହେବ। ବଳି ମହାରାଜ ତାଙ୍କ ଗୁରୁଙ୍କୁ ତ୍ୟାଗ କରିଦେଇଥିଲେ। ଭାଗବତ ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଦୈବ ନ ତତ୍ସାତ୍, ନ ପ୍ରତିଷ୍ଠ ସତ୍ସାନ୍, ଜହନ ମୋଚେତ୍ ସମୁପେତ ମୃତ୍ୟୁ। ଏ ଋଷଭଦେବ ତାଙ୍କର ଶହେ ପୁତ୍ର, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜଙ୍କୁ ପଞ୍ଚମ ସ୍କନ୍ଧରେ ପଞ୍ଚମ ଷଷ୍ଠ ପଞ୍ଚମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, କହିଲେ ଗୁରୁ ନ ସତ୍ସାତ୍, ସେ ଗୁରୁ ନୁହନ୍ତି। ଏହି ବଳି ମହାରାଜ ତାଙ୍କର ଗୁରୁଙ୍କୁ ତ୍ୟାଗ କରିଦେଲେ, ଶୁକ୍ରାଚାର୍ଯ୍ୟଙ୍କୁ ତ୍ୟାଗ କରିଦେଲେ। କହୁଛନ୍ତି ଏକରେ ଭଗବାନ, ଦୁଇରେ କହୁଛନ୍ତି ତାକୁ ଦିଅ ନା, ଏଇଭଳି ଭାବରେ କହିଲେ ସେମାନେ ସେ ତାକୁ ତ୍ୟାଗ କରିଦେଲେ, ଗୁରୁଙ୍କୁ ତ୍ୟାଗ କରିଦେଲେ। ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ସ୍ୱଜନ ରାବଣ, ରାବଣର ଭାଇ ବିଭୀଷଣ ଗଲା ଶରଣ, ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ଆହେ ନୀଳ ଶୈଳ। ବିଭୀଷଣ ତ୍ୟାଗ କରିଦେଲେ ଭାଇକୁ, ରାବଣକୁ ତ୍ୟାଗ, ସ୍ୱଜନ ନ ସତ୍ସାତ୍। ହଁ ଏସବୁ ବହୁତ ପ୍ରସଙ୍ଗ ଅଛି, ଆମେ ସଂକ୍ଷେପରେ କାଲି କହୁଛେ। ରାବଣକୁ ବିଭୀଷଣ ବହୁତ ଉପଦେଶ ଦେଲେ, ସେ ହେଉଛି ଭଗବାନ, ତାଙ୍କର ପତ୍ନୀକୁ ସମର୍ପଣ, ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କର। ଆଉ ଗୋଟିଏ ପାଦ ପ୍ରହାର କଲେ ରାବଣ ବିଭୀଷଣଙ୍କୁ, ଗୋଟେ ଗୋଇଠା ମାରିଲେ, ତେଣୁ ବାଧ୍ୟ ହୋଇକି ସେ ପଳାଇ ଆସିଲେ, ତ୍ୟାଗ କରିଦେଲେ ଭାଇକୁ, ତ୍ୟାଗ କରିଦେଲେ ସ୍ୱଜନ। ସେହିଭଳି ଭାବରେ ସ୍ୱଜନ ନ ସତ୍ସାତ୍, ପିତା ନ ସତ୍ସାତ୍, ସେ ପିତା ନୁହନ୍ତି। ଏ ପ୍ରହ୍ଲାଦ, ପ୍ରହ୍ଲାଦ ତାଙ୍କ ପିତା ହିରଣ୍ୟକଶିପୁ ତ୍ୟାଗ କରିଦେଲେ, ଭଗବାନଙ୍କୁ ଭଜନ କରିବା ପାଇଁ ମନା କଲେ, ବାଧା ଦେଲେ, ସେଥିପାଇଁ ସେ ତ୍ୟାଗ କରିଦେଲେ ପ୍ରହ୍ଲାଦ। ଏସବୁ ନୃସିଂହଦେବଙ୍କ କଥା ରହିଛି। ଏବଂ ଜନନୀ ନ ସତ୍ସାତ୍, ସେ ଜନନୀ ନୁହନ୍ତି। ଭଗବାନ ରାମଚନ୍ଦ୍ରଙ୍କର ଭାଇ ଭରତ ମହାରାଜ, ଭରତ ତାଙ୍କର ମା କୈକେୟୀଙ୍କୁ ତ୍ୟାଗ କରିଦେଲେ। କୈକେୟୀ ଏଭଳି ବର ମାଗିଲେ, 14 ବର୍ଷ ରାମ ବନବାସୀ ଏଭଳି ଭାବରେ ଯେଉଁ ମାଗିଥିଲେ, ତେଣୁ ସେ ତ୍ୟାଗ କରିଦେଲେ ମାଙ୍କୁ। ସେହିଭଳି ଭାବରେ ଦୈବ ନ ତତ୍ସାତ୍, ସେ ଦେବତା ନୁହନ୍ତି, ତ୍ୟାଗ କରିଦେଲେ ଖଟ୍ଟଙ୍ଗ ମହାରାଜ। ଭାଗବତ ଆରମ୍ଭରେ ଖଟ୍ଟଙ୍ଗ ମହାରାଜଙ୍କ କଥା ରହିଛି, ଦେବତାମାନଙ୍କୁ ସେ ସାହାଯ୍ୟ କରୁଥିଲେ, ଦେବତାମାନଙ୍କୁ ମିଶିକରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, କିନ୍ତୁ ଯେତେବେଳେ ସମୟ ଆସିଲା ସେ ଦେବଲୋକକୁ ତ୍ୟାଗ କରିଦେଲେ, ଆସିକରି ଅଯୋଧ୍ୟା ଲୋକକୁ ଆସିକରି ଭଗବାନଙ୍କୁ ଆରାଧନା କରି ଭଗବତ ଧାମ ପ୍ରାପ୍ତ ହେଲେ ଗୋଟିଏ ମୁହୂର୍ତ୍ତରେ। ଇଏ ହେଉଛି ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଗୋଟିଏ ମୁହୂର୍ତ୍ତରେ ସେ ଭଗବାନ ପ୍ରାପ୍ତ ହୋଇଥିଲେ। ସେହିଭଳି ଭାବରେ ଦୈବ ନ ପ୍ରତିଷ୍ଠ ସ୍ୟାନ୍, ପତିକୁ ତ୍ୟାଗ କରିଦେଇଥିଲେ ନାଗକନ୍ୟାମାନେ ବା ଗୋପୀମାନେ, ଏମାନେ ଯଜ୍ଞଙ୍କ ପତ୍ନୀମାନେ, ଏମାନେ ସବୁ ତ୍ୟାଗ କରିଦେଲେ ତାଙ୍କ ପତିକୁ ଭଗବାନଙ୍କ ଶରଣରେ ଯିବା ପାଇଁ। ତେଣୁ ସିଏ ଏହିଭଳି ଭାବରେ ଶୁକ୍ରାଚାର୍ଯ୍ୟଙ୍କୁ ତ୍ୟାଗ କରିଦେଲେ, ଶୁକ୍ରାଚାର୍ଯ୍ୟ ଯେତେବେଳେ ତ୍ୟାଗ କରିଦେଲେ, ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେଲେ, କହିଲେ ଦୃଢ଼ଂ ପଣ୍ଡିତ ମହାନ ଅଜ୍ଞ ମତ୍ ଶାସନା ତିଗୋଜ ମୋର ମୋ କଥାକୁ ଗ୍ରହଣ କଲେ ନାହିଁ ଭ୍ରଂଶତେ ଶ୍ରିୟ ତୁମର ଯେଉଁ ଶ୍ରିୟ ରହିଛି ଭ୍ରଂସ ହେଇଯା ଭ୍ରଷ୍ଟ ହେଇଯା ଏଇଭଳି ଭାବରେ ନରକକୁ ଯାଅ ତୁମେ ଏଇଭଳି ଭାବରେ ଅଭିଶାପ ଦେଲେ କିନ୍ତୁ କୌଣସି ବିଚଳିତ ହେଲେ ନାହିଁ ବଳି ମହାରାଜ ବିଚଳିତ ହେଲେ ନାହିଁ ତାପରେ ଯେତେବେଳେ ସଂକଳ୍ପ ଦେଉଛନ୍ତି ଭାଗବତ ବର୍ଣ୍ଣନା କରାଯାଏ ନାହିଁ ଅନ୍ୟ ଶାସ୍ତ୍ରରେ କୁହାଯାଏ ଏଇଟା ରହିଛି ଶୁକ୍ରାଚାର୍ଯ୍ୟ ତଥାପି ନିଜର ଶିଷ୍ୟକୁ ରକ୍ଷା କରିବା ପାଇଁ ଯେଉଁ ଶଙ୍ଖରେ ଜଳ ପ୍ରଦାନ କରୁଥିଲେ ଓଂ ଓଂ ଉଚ୍ଚାରଣ କରିକି ଜଳ ପ୍ରଦାନ କରିବେ ସତ୍ୟ କରିବେ ସେଥିରେ ମଧ୍ୟ ସେ ଶଙ୍ଖ ଭିତରେ ରହିଯାଇଥିଲେ କିନ୍ତୁ ଭଗବାନ ଗୋଟେ ଯେଉଁ ରହିଛି ଦୁବରେ କୁଶରେ ପୋଡ଼ିଦେଲେ ତାର ଆଖି କଣା ହୋଇଗଲା ଶୁକ୍ରାଚାର୍ଯ୍ୟ କଣା ହୋଇଗଲେ ସେଇଠି ବୋଲି କୁହାଯାଏ କିନ୍ତୁ ତଥାପି ଶିଶୁକୁ ରକ୍ଷା କରିବା ପାଇଁ କ'ଣ ନ କଲେ ସିଏ କିନ୍ତୁ ତଥାପି ସେ ଶୁଣିଲେ ନାହିଁ ପ୍ରତିଜ୍ଞା କରିଦେଲେ ଏବଂ ଯେଉଁଭଳି ଭାବରେ ଗୁରୁଦେବ କହିଥିଲେ ସେହିଭଳି ଭାବରେ ହେଲା ଭଗବାନ ବିରାଟ ରୂପ ଧାରଣ କଲେ ବିରାଟ ରୂପ ଧାରଣ କଲେ ଗୋଟିଏ ପାଦରେ ସ୍ୱର୍ଗରୁ ତଳେ ସ୍ୱର୍ଗର ଘଟଣା ଚାଲିଛି ନର୍ମଦା ନଦୀ ତଟରେ ଉତ୍ତର ଭୂ କଚ୍ଛରେ ଏ ଘଟଣାଟି ହୋଇଥିଲା ଏ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗର ଘଟଣା ଭଗବାନ ବାମନଦେବଙ୍କର କଥା ତେଣୁ ସେଇଠି ଭଗବାନ ଗୋଟେ ପାଦକୁ ତଳକୁ କଲେ ଆସିକି ପାତାଳ ପର୍ଯ୍ୟନ୍ତ ଛୁଇଁଗଲା ଗୋଟେ ପାଦ ମାପିଲେ ଏଇଭଳି ଭାବରେ ଭଗବାନ ପାଦ ଆଉ ଗୋଟେ ପାଦ ବଢ଼େଇଲେ ଉପରକୁ ବଢ଼େଇଲେ ସ୍ୱର୍ଗ ଲୋକ ଉପରେ ଯେଉଁ ରହିଛି ମହତ ଲୋକ ଜନଲୋକ ତପ ଲୋକ ଏଇଭଳି ଭାବରେ ସବୁ ଲୋକ ପାର ହେଇକି ସତ୍ୟ ଲୋକ ବ୍ରହ୍ମାଙ୍କର ଲୋକରେ ପହଞ୍ଚିଗଲା ଏବଂ ବ୍ରହ୍ମ ଲୋକ ଭେଦ କରି ମଧ୍ୟ ଭୌତିକ ଜଗତରେ ସାତଟି ଆବରଣ ରହିଛି ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶ ଗୁଣ ଅଧିକା ଏଇସବୁକୁ ଭେଦ କରିକି ଯାଇକି ଚିତ୍ ଜଗତରେ ପ୍ରବେଶ କରିଗଲା ଭଗବାନ ପାଦ ପଦ୍ମ ଏବଂ ସେଇଠି ଯେଉଁ ରହିଛନ୍ତି କାରଣାନବ ଜଳ ସେ ଜଳ ଆସିଗଲେ ପୃଥିବୀ ପୃଷ୍ଠକୁ ଆସିଗଲେ ପୃଥିବୀକୁ ଆସିନଥିଲେ ସ୍ୱର୍ଗରେ ଥିଲେ ସେ ସମୟରେ ତେଣୁ ଇଏ ଗଙ୍ଗା ଆକାଶ ଗଙ୍ଗା ଗଙ୍ଗାଦେବୀଙ୍କର ଆବିର୍ଭାବ ହୋଇଥିଲେ ସେ ସମୟରେ ବାମନଦେବଙ୍କର କୃପାରୁ ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ଦୁଇ ପାଦରେ ମାପି ନେଲେ ସବୁକିଛି ତ୍ରିଜଗତକୁ ମାପି ନେଲେ ଯିଏ ଦେବତାମାନଙ୍କ ରାଜା ହେବେ ସେ ତ୍ରିଜଗତର ସେ ହେଉଛନ୍ତି ରାଜା ଇନ୍ଦ୍ର ହେଉଛନ୍ତି ତିନି ଲୋକର ତିନି ଲୋକ କହିଲେ ମଝିରେ ରହିଲେ ପୃଥିବୀ ଆଉ ତଳେ ଯେଉଁ ସାତଟି ଲୋକ ରହିଲା ଏବଂ ଆଉ ଉପରେ ଯେଉଁ ଛଅଟି ଲୋକ ରହିଲା ସବୁର ଉପରେ ରହୁଛି ଉର୍ଦ୍ଧ୍ୱ ଲୋକ ପୃଥିବୀ ହେଲା ମଝିରେ ତଳେ ହେଲା ନିମ୍ନ ଲୋକ ଅଧର ଲୋକ ଏଇଭଳି ଭାବେ ତ୍ରିଲୋକ ତ୍ରିଲୋକକୁ ତ୍ରିଲୋକର ସେ ସମ୍ରାଟ ମାନେ ଅଧୀଶ୍ୱର ହେବେ ଯିଏ ଦେବତାମାନଙ୍କ ରାଜା ହେବେ ଇନ୍ଦ୍ର ତେଣୁ ସେ ତ୍ରିଲୋକର ଅଧିକାରୀ ହୋଇଥିଲେ ଭଗବାନ ସବୁ ନେଇଗଲେ ତାଙ୍କ ଠାରୁ ଦୁଇ ପାଦରେ ମାପି ନେଲେ ତୃତୀୟ ପାଦ ପାଇଁ ଜାଗା ନଥିଲା ତୃତୀୟ ପାଦ ପାଇଁ ଜାଗା ନଥିଲା ତେଣୁ ଭଗବାନ ତାପରେ ପୁଣି ଯେଉଁ ବାମନ ରୂପ ହେଇଥିଲେ ବାମନ ରୂପ ହୋଇଗଲେ ପୁଣି କରିକିରି ବଳି ମହାରାଜଙ୍କ ସିଂହାସନ ବସି କହିଲେ ଆରେ ଦୈତେନ୍ଦ୍ର ଏ ଦୈତେନ୍ଦ୍ରକୁ କହିଲେ ନା ଆରେ ଅସୁର ତିନି ପାଦ ଭୂମି ଦେବୁ ବୋଲି କହିଥିଲୁ କୁଆଡ଼େ ଗଲା ତୋର ଭୂମି ଦୁଇ ପାଦରେ ମୁଁ ସବୁ ବାପି ନେଲି ଦେ ମୋତେ ତୃତୀୟ ପାଦ ଭୂମି ଦେ ଏଇଭଳି ଭାବରେ ପରୀକ୍ଷା ହେଉଛି ଏ ଦେଇପାରିଲେ ନାହିଁ ପ୍ରତିଶୃତି ରକ୍ଷା କରିପାରିଲେ ନାହିଁ ଯାହା ଶୁକ୍ରାଚାର୍ଯ୍ୟ କହିଥିଲେ ସେ ଅନୁସାରେ ଗରୁଡ଼ ଆସିକରି ତାଙ୍କୁ ବାନ୍ଧିଦେଲେ ବର୍ଣ୍ଣ ପାସରେ ବାନ୍ଧିଦେଲେ ବାନ୍ଧିଦେଲେ ଯେତେବେଳେ ବଳି ମହାରାଜ ମଧ୍ୟ ସବୁ ଥିଲେ ଅସୁର ସୈନ୍ୟମାନେ ସବୁ ଆସିକରି ବିଷ୍ଣୁଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ବସିଲେ ହଁ ବିଷ୍ଣୁଙ୍କ ବିରୁଦ୍ଧରେ କ'ଣ ଯୁଦ୍ଧ କରିବେ ବିଷ୍ଣୁଙ୍କର ପାର୍ଷଦମାନେ ଉଭା ହୋଇଗଲେ ତାଙ୍କୁ ସବୁ ହତ୍ୟା କରିବା ପାଇଁ ବସିଲେ ସବୁ ପଳେଇଗଲେ ବଳି ମହାରାଜ କହିଲେ ତୁମେ ପଳା ବର୍ତ୍ତମାନ ରୁହ ନା ପଳା ସବୁ ସ୍ୱର୍ଗ ଛାଡ଼ିକି ପଳେଇ ଆସିଲେ ସବୁ ପାତାଳ ପ୍ରବେଶ କରିଗଲେ ଭୟ କରିକିରି ଏଭଳି ହେଲା ସବୁ ବନ୍ଧୁବାନ୍ଧବମାନେ ତ୍ୟାଗ କରିଦେଲେ ଏଇଭଳି ଭାବରେ ଯେତେବେଳେ ଅବସ୍ଥା ହୋଇଛି ସେତେବେଳେ ସବୁ ଆସିକରି ପ୍ରହ୍ଲାଦ ମହାରାଜ ଆସିକରି ସ୍ତୁତି କରୁଛନ୍ତି ଭଗବାନ ବାମନଦେବଙ୍କୁ ଏବଂ ବଳିଙ୍କର ପତ୍ନୀ ବିଦ୍ୟାବଳୀ ମଧ୍ୟ ଭଗବାନ ପ୍ରାର୍ଥନା କରୁଛନ୍ତି ବ୍ରହ୍ମା ମଧ୍ୟ ଆସି ଭଗବାନ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆପଣଙ୍କୁ ଯିଏ ପତ୍ରଟିଏ ଦିଏ ବା ଫଳଟିଏ ଦିଏ ବା ଫୁଲଟିଏ ଦିଏ ଆପଣ ତା ପ୍ରତି ବିକ୍ରି ହୋଇଯାଆନ୍ତି ଆଉ ଇଏ ସବୁ କିଛି ଆପଣଙ୍କୁ ଦେଲେ ପ୍ରଦାନ କଲେ ତାଙ୍କର କ'ଣ ଦୋଷ ହେଲା ଆପଣ ତାଙ୍କୁ ବାନ୍ଧୁଛନ୍ତି ତାଙ୍କୁ ଶୀଘ୍ର ଖୋଲନ୍ତୁ ଏଇଭଳି ଭାବରେ ବ୍ରହ୍ମା ପ୍ରାର୍ଥନା କରୁଛନ୍ତି ଯେତେବେଳେ କଲେ ଭଗବାନ କହିଛନ୍ତି ସେ କଥା ଭଗବାନ କହିଲେ ବ୍ରହ୍ମନ୍ ଯାହାଙ୍କୁ ମୁଁ କୃପା କରେ ତାକୁ ଏଇଭଳି ଭାବରେ ଦଣ୍ଡ ଦିଏ ଭଗବାନ କହୁଛନ୍ତି ବ୍ରହ୍ମନ୍ ଯାହାଙ୍କୁ ମୁଁ ଯଶ୍ୟାମ ଅନୁଗୁଣାମି, ଯାହାକୁ ମୁଁ ଅନୁଗ୍ରହ କରେ ତାହାର ଯେଉଁ ରହିଛି କ'ଣ ତାର ଯେଉଁ ଅନର୍ଥ ରହିଛି ସେ ସବୁ ଦୂର କରିଦିଏ। ବଳି ମହାରାଜ ଯେଉଁ କହିଥିଲେ ମୁଁ ତ୍ରିଲୋକର ଅଧିପତି, ତୁମେ ମୋ ଠାରୁ ଗ୍ରହଣ କରିବ ଏ ତିନିପା ଭୂମି, ହଁ ମୋ ଠାରୁ ଭିକ୍ଷା କରିକି ପୁଣି ଆଉ କାହାକୁ କାହାକୁ ଜିତିବ, ହଁ ଏଇଟା ମୋତେ ଅସମ୍ମାନ ହେବ, ମୁଁ ତ୍ରିଲୋକର ଅଧୀଶ୍ୱର ଏଇଭଳି ଭାବେ କହିଥିଲେ। ଏ ଯେଉଁ ତାଙ୍କର ଗର୍ବ ହେଇଥିଲା ସେ ଗର୍ବକୁ ନାଶ କରିଥିଲେ। ଭଗବାନ କହିଲେ ବ୍ରହ୍ମାଞ୍ଚମ ଅନୁଗୁଣାମି ତା ବିଷୟ ବିଧୁନାମି ହମ, ଏ ବ୍ରହ୍ମା ମୁଁ ଯାହାକୁ ଅନୁଗ୍ରହ କରେ ତାଙ୍କ ଭିତରେ ଯେଉଁ ହୃଦୟରେ ଯେଉଁ ରହିଛି ଅନର୍ଥ ରହିଛି ମହିଳା ରହିଛି ସେ ଦୂର କରିଦିଏ, ବିଧୁନାମି ସଫା କରିଦିଏ। ଜନ୍ମଦହ ପୁରୁଷ ସ୍ତବ୍ଧ ଲୋକ ମାନ ଚାଗ ମାନ୍ୟତେ, ଯେଉଁଥିପାଇଁକିରି ଏ ଯେଉଁ ଗର୍ବ ହୋଇଯାଏ ତାଙ୍କୁ ମୋତେ ଏବଂ ଅନ୍ୟମାନଙ୍କୁ ସେ ଅବମାନନା କରନ୍ତି। ଏଇଭଳି ଭାବରେ ମୁଁ ତାଙ୍କୁ କୃପା କରୁଛି କହିଲେ ଭଗବାନ କହିଲେ କହିଲେ ଗୁରୁଣା କହିଲେ କ୍ଷୀଣ ରିକ୍ତ ଚ୍ୟୁତ ସ୍ଥାନ, ଏଇଭଳି ଭାବେ ପରୀକ୍ଷା ହୋଇଥିଲା। ବଳି ମହାରାଜଙ୍କ ପରୀକ୍ଷା ଏଇଭଳି ଭାବରେ ହୋଇଥିଲା, କ୍ଷୀଣ ରିକ୍ତ ଚ୍ୟୁତ ସ୍ଥାନ, ତାଙ୍କର ଧନୁକୁ ନେଇଗଲେ ଭଗବାନ କ୍ଷୀଣ ରିକ୍ତ, ତ୍ରିଲୋକର ଅଧୀଶ୍ୱର ହୋଇଥିଲେ ବର୍ତ୍ତମାନ କାଙ୍ଗାଳ ହୋଇଗଲେ, ତାଙ୍କ ପାଖରେ ଗୋଟିଏ ନୂଆ ପଇସା ରହିଲା ନାହିଁ, ସବୁ ଧନ ଚାଲିଗଲେ ଭଗବାନ ନେଇଗଲେ, ଗୋଟିଏ ନୂଆ ପଇସା ବି ରହିଲା ନାହିଁ ତାଙ୍କ ପାଖରେ। କ୍ଷୀଣ ରିକ୍ତ ସବୁ ତ୍ୟାଗ କରିଦେଲେ ଭଗବାନ ପାଇଁ, ହଁ ମହାଜନରେ ପରିଣତ ହୋଇଗଲେ। କ୍ଷୀଣ ରିକ୍ତ ଚ୍ୟୁତ ସ୍ଥାନ, ହଁ ତାଙ୍କର ଯେଉଁ ତ୍ରିଲୋକର ଅଧୀଶ୍ୱର ହୋଇଥିଲେ ଆଉ ରହିଲେ ନାହିଁ, ବର୍ତ୍ତମାନ କାଙ୍ଗାଳ ଗୋଟେ ହୋଇଗଲେ ସେ ଚ୍ୟୁତ ସ୍ଥାନ। ହଁ କ୍ଷିପ୍ତ ବଧସ୍ଥ ଶତ୍ରୁ ଭି, ହଁ ତାଙ୍କର ମୁଁ ତାଙ୍କୁ କ'ଣ କଲି, କ୍ଷିପ୍ତ ତାଙ୍କୁ ବନ୍ଧନ କଲି, ବନ୍ଧନ କଲି ବର୍ଣ୍ଣପାତରେ ବନ୍ଧନ କଲି ଶତ୍ରୁ ଭି, ଏବଂ ଜ୍ଞାତି ବିଷ ପରିତ୍ୟକ୍ତ ତାଙ୍କର ଜ୍ଞାତିମାନେ ଯେଉଁ ଥିଲେ ଅସୁରମାନେ ସବୁ ତ୍ୟାଗ କରି ଛାଡ଼ିଗଲେ, ତାକୁ ଛାଡ଼ିକି ପଳେଇଗଲେ। ଜ୍ଞାତି ବିଷ ପରିତ୍ୟକ୍ତ ଯାତନା ଅନୁଯାୟୀ କେତେ ପ୍ରକାର ସେ ଯାତନା ନ ପାଇଲେ, ବଳି କେତେ ପ୍ରକାର ଯାତନା ନ ପାଇଲେ। ଘୃଣା ଭର୍ଷିତ ସପ୍ତ ଗୁରୁ ତାଙ୍କୁ ବର୍ଷଣା କଲେ, ଅଭିଶାପ ଦେଲେ ତଥାପି ଶୁଣିଲେ, ଯହୁ ସତ୍ୟ ନ ସୁବ୍ରତ, ଭଗବାନ ପ୍ରଶଂସା କରୁଛନ୍ତି ବଳି ମହାରାଜ ସୁବ୍ରତ, ହଁ ଏତେ ସୁନ୍ଦର ବ୍ରତ ସେ ଧାରଣ, ସତ୍ୟ କହିବି ହଁ ସତ୍ୟରୁ ବିଚଳିତ ହେଲେ ନାହିଁ, ସୁବ୍ରତ ଏ ତାଙ୍କ ବ୍ରତ, ସୁବ୍ରତ ସତ୍ୟକୁ ତ୍ୟାଗ କଲେ ନାହିଁ ଏତେ ଅସୁବିଧା ସତ୍ତ୍ୱେ, ଯେଉଁ ସତ୍ୟ ନ ସୁବ୍ରତ। ଛଳେଇ ରୁକ୍ତ ମାୟା ଧର୍ମ, ମୁଁ ମଧ୍ୟ ତା ପୂର୍ବରୁ ଯେଉଁ ମୁଁ କହିଲି ସଂକ୍ଷେପରେ କହିଦେଇଛି, ବହୁତ କଥା କହିଲେ ଭଗବାନ, ଏସବୁ ଛଳନା କରି କହିଲେ। ଛଳୟ ଶିବି କ୍ରମଣେ ବଳି ମାଦୁତ ବାମନ ପଦନ କନି ରଜନିତ ଜନ ପାବନ କେଶବ ଧୃତ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ଭଗବାନ ଛଳନା କରି ବହୁତ କଥା କହିଛନ୍ତି, ଛଳନା କଲେ ପ୍ରକୃତ ଧର୍ମ କହିଲେନି, ଛଳ ଧର୍ମ, ଛଳ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପାଞ୍ଚ ପ୍ରକାର ଅଧର୍ମ ରହିଛି, ତା ଦେହରେ ଛଳ ଗୋଟିଏ, ଛଳ ଧର୍ମ ଗୋଟିଏ ଅଧର୍ମ, ତେଣୁ ଛଳ ଧର୍ମ ଭଗବାନ କହିଲେ ତାଙ୍କୁ ବଳି ମହାରାଜଙ୍କୁ, ଛଳେଇ ରୁକ୍ତ ମାୟା ଧର୍ମ ନାୟଂ ତେଜ ତେଜ ଧର୍ମ ସତ୍ୟବାଗ, ତଥାପି ସେ ତ୍ୟାଗ କଲେ ନାହିଁ ସତ୍ୟରୁ ବିଚ୍ୟୁତ ହେଲେ ନାହିଁ, ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କୁ ତାଙ୍କ ପରେ ପ୍ରସନ୍ନ ହୋଇଗଲେ, ସେ କ'ଣ ହୋଇଗଲେ ମହାଜନରେ ପରିଣତ ହୋଇଗଲେ, ଏ ପରୀକ୍ଷାରେ ପାସ୍ କରିଗଲେ, ତାଙ୍କର ପରୀକ୍ଷା ହୋଇଥିଲା ସେଦିନ, ପରୀକ୍ଷାରେ ପାସ୍ କରିଗଲେ ଫାର୍ଷ୍ଟ କ୍ଲାସ୍ ଫାଷ୍ଟ, ଆଉ ତ କେହି ନା ଦ୍ୱିତୀୟ ବ୍ୟକ୍ତି ଏଭଳି କେହି କରିପାରିବେ ନାହିଁ, ଏଇଠି ବହୁତ ପରୀକ୍ଷା ହୋଇଛି, ଖାଲି ଇଏ ପାସ୍ ହେଲେ ତା ନୁହଁ, ବହୁତ ପରୀକ୍ଷା ହୋଇଛି, ସମସ୍ତେ ଫେଲ୍ ହୋଇଯାଇଛନ୍ତି ଅଧିକାଂଶ, ବହୁତ ଉଦାହରଣ ସବୁ ରହିଛି, ତେଣୁ ଇଏ ଯେଉଁ ବିଚଳିତ ହେଲେ ନାହିଁ, ନିଜର କଥାରୁ ବିବ୍ରତ ହେଲେ ନାହିଁ, ଧରିକି ରହିଲେ କଥାକୁ ରହିଲେ, ସେ କିନ୍ତୁ ଷ୍ଟିକ୍ କଲେ ସେ କଥା ଯାହା କହିଥିଲେ ସେଇଟାକୁ ରକ୍ଷା କଲେ, ସେଥିପାଇଁ ସେ ପରୀକ୍ଷାରେ ପାସ୍ ହୋଇକରି ମହାଜନରେ ପରିଣତ ହୋଇଗଲେ। ବାର ଜଣ ମହାଜନ ଅଛନ୍ତି ଆମର ଇତିହାସରେ, ବାର ଜଣ ମହାଜନ ଅଛନ୍ତି, ତେର ଜଣ ହୋଇନାହାନ୍ତି, କିନ୍ତୁ ଅନ୍ୟମାନେ ମହାଜନର ପଥ ଗ୍ରହଣ କରୁଛନ୍ତି, କିନ୍ତୁ ବାର ଜଣ ରହିଛନ୍ତି ମହାଜନ, ଦ୍ୱାଦଶ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ କଥାଟି ରହିଛି, ଜଣେ ମହାଜନ ହେଉଛନ୍ତି ଯମରାଜ, ସେ ନିଜେ କହିଲେ କଥା, ତେଣୁ ତାଙ୍କ ଭିତରେ ଅସୁରକୂଳରେ ହୋଇକରି ମଧ୍ୟ ଜଣେ ମହାଜନ ହୋଇଗଲେ, ବଳି ମହାରାଜ ମହାଜନ ହୋଇଗଲେ, ଭଗବାନ ତାଙ୍କର ଦ୍ୱାରପାଳ ହୋଇଗଲେ। ଭଗବାନ କହିଲେ, ବଳି ତୁମେ ଯାଅ ଶୀତଳ ଲୋକକୁ ଯାଅ। ଶୀତଳ ଲୋକ ସେତେବେଳେ ଯଦିଓ ଥିଲା, କିନ୍ତୁ ଏଇଭଳି ଭାବରେ ବଳି ମହାରାଜ ଯିବା ପୂର୍ବରୁ ଯେଉଁଭଳି ଭାବରେ ହେଇଥିଲା ସେଭଳି ନଥିଲା। ସାଧାରଣ ଭାବରେ ଲୋକ ଯେମିତି ରହିଛି ପତଳ ଲୋକ ସେଭଳିଆ ଥିଲା, କିନ୍ତୁ ଭଗବାନ ଯେତେବେଳେ କହିଲେ ତୁମେ ଯାଅ ଶୀତଳ ଲୋକକୁ, ଇନ୍ଦ୍ରପୁରୀ ଠାରୁ ଆହୁରି ଅଧିକ ତାକୁ ଐଶ୍ୱର୍ଯ୍ୟଶାଳୀ କରିଦେଲେ ଶୀତଳ ଲୋକକୁ। ଏବଂ ଗୋଟିଏ ମିନିଟ୍ରେ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଲେ, ଯାହା ତୁମେ ଏଠି ଯାଉଛନ୍ତି କହୁଛନ୍ତି ବଳି ମହାରାଜ, ତୁମେ ଯାହା ଶୀତଳ ଲୋକକୁ, ତା ଭିତରେ ଆଜ୍ଞା ଦେଇଦେଲେ ବିଶ୍ୱକର୍ମାଙ୍କୁ। ବିଶ୍ୱକର୍ମା ତିଆରି କରିଦେଲେ ଅଳକାପୁରୀ ଭଳି ଗୋଟେ, ତାଠୁ ଅଧିକ ଇନ୍ଦ୍ରଙ୍କ ଠାରୁ ଅଧିକ ଐଶ୍ୱର୍ଯ୍ୟ ସେଠି ପ୍ରାପ୍ତ ହେଲେ ସିଏ ବଳି ମହାରାଜ ତାକୁ ପଠାଇଦେଲେ, ସାଙ୍ଗେ ସାଙ୍ଗେ ତିଆରି ହୋଇଗଲା ସେ ଶୀତଳ ଲୋକର ରାଜଧାନୀ ଇତ୍ୟାଦି। ଏଇଭଳି ଭାବରେ ତାଙ୍କୁ କହିଲେ, ତୁମେ ଯାହା କିଛି କାଳ ସେଠି ରହିବ, ମୁଁ ତୁମର ଦ୍ୱାରପାଳ ହେଇକି ରହିବି। ଭଗବାନ ତାଙ୍କ ଦ୍ୱାରପାଳ ହୋଇଗଲେ, ଏ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ସେ ଦ୍ୱାରପାଳ। ତେଣୁ କିଛି କାଳ କହିଲେ, ଏ ଅଷ୍ଟମ ମନୁ ଯେଉଁ ଆସିବେ, ସପ୍ତମନୁଙ୍କ ପରେ ଅଷ୍ଟମ ମନୁ ଆସିବେ, ଏ ଅଷ୍ଟମ ମନୁଙ୍କ ସମୟରେ ସେ ହେବେ, ଇଏ ହେବେ ବଳି ହେବେ, ଇନ୍ଦ୍ର ହେବେ। ବର୍ତ୍ତମାନ ଯେଉଁ ଇନ୍ଦ୍ର ଅଛନ୍ତି ସେ ଦେବେ ନାହିଁ, ସେ ଶାସନକୁ ଦେବେ ନାହିଁ, ଏତେ ସହଜରେ ଦେବେ ନାହିଁ, ସେ ଇନ୍ଦ୍ରପଦକୁ ଦେବେ ନାହିଁ। କିନ୍ତୁ ଭଗବାନ ନିଜେ ତାଙ୍କଠାରୁ ସେ ଇନ୍ଦ୍ରପଦକୁ ଛଡ଼େଇକି ନେଇକରି ବଳିକି ପ୍ରଦାନ କରି, ବଳି ହେବେ, ରାଜା ହେବେ, ଇନ୍ଦ୍ର ହେବେ, ଦେବତାମାନଙ୍କର ଇନ୍ଦ୍ର ହେବେ, ରାଜା ହେବେ, ବଳି ହେବେ। ତେଣୁ ତାଙ୍କ ନାଁ ହେଇଥିଲା ଇନ୍ଦ୍ରସେନ। ଇନ୍ଦ୍ରସେନ ବି ଭଗବାନ ନିଜେ ସମ୍ବୋଧନ କଲେ, ଏସବୁ ବହୁତ କଥା ଅଛି। ତେଣୁ ତାଙ୍କର ଜ୍ଞାତିମାନଙ୍କ ସହିତ ସବୁ ପଠାଇଲେ, ସୂତ୍ର ଲୋକ ତୁମେ ଯାଅ, ସୂତ୍ର ଲୋକ ଯାଅ, ପ୍ରହ୍ଲାଦ ମହାଦେବ ପଠାଇବେ, ବଳି ଶୁକ୍ରାଚାର୍ଯ୍ୟ ମଧ୍ୟ ପଠାଇବେ, ଏହିସବୁ ଭଳି ସେମାନେ ଚାଲିଗଲା ପରେ ବର୍ତ୍ତମାନ ଭଗବାନ କହୁଛନ୍ତି ଶୁକ୍ରାଚାର୍ଯ୍ୟଙ୍କୁ, କହୁଛନ୍ତି ହେ ଭଗବାନ କହୁଛନ୍ତି କ'ଣ ବ୍ରହ୍ମନ୍, ତାଙ୍କୁ କହୁଛନ୍ତି ଶୁକ୍ରାଚାର୍ଯ୍ୟଙ୍କୁ, ବ୍ରହ୍ମନ୍ ସନ୍ତନୁ ଶିଷ୍ୟ କର୍ମଛିଦ୍ରଂ ବିତନ୍ନତଃ ଯତ୍ ତତ୍ କର୍ମସୁ ବୈଷମ୍ୟଂ ବ୍ରହ୍ମଦୃଷ୍ଟଂ ସମଭବେ। ହେ ବ୍ରହ୍ମନ୍, ଶୁକ୍ରାଚାର୍ଯ୍ୟ, ତୁମେ ତୁମର ଶିଷ୍ୟଙ୍କର ଯେଉଁ ରହିଛି ଛିଦ୍ର ହୋଇଗଲା, ଯଜ୍ଞରେ ବାଧା ହୋଇଗଲା, 100ତମ ଯଜ୍ଞ କରୁଥିଲେ, ଯିଏ 100ଟି ଅଶ୍ୱତଥ ଯଜ୍ଞ କରିବେ ସେ ଦେବତାମାନଙ୍କ ରାଜା ଇନ୍ଦ୍ର ହେବେ, ଇନ୍ଦ୍ରପଦ ପ୍ରାପ୍ତ ହେବେ। 69 ଯଜ୍ଞ ସରିଯାଇଥିଲା, 100ତମ ଯଜ୍ଞର ଅନ୍ତିମ ଆହୁତି ଦେବାର ଥିଲା, ଭଗବାନ ସେହି ସମୟରେ ଆସି ପହଞ୍ଚିଗଲେ। ତେଣୁ କହିଲେ, ତୁମର ଶିଷ୍ୟଙ୍କର ଯେଉଁ ଯଜ୍ଞରେ ବାଧା ହୋଇଗଲା, ଛିଦ୍ର ହୋଇଗଲା ବା ବାଧା ପଡ଼ିଗଲା, ଏଇଟାକୁ ଠିକ୍ କରିଦିଅ, ବୈଷମ୍ୟଟାକୁ ଦୂର କର। କେବଳ ଜଣେ ଯଦି ବ୍ରାହ୍ମଣ କେବଳ ଯଜ୍ଞକୁ ବ୍ରହ୍ମ ଦୃଷ୍ଟଂ ସମଂ ଭାବେ, ତେଣୁ ବ୍ରାହ୍ମଣ ଯଦି ଦେଖିଦେବ, କେବଳ ଦୃଷ୍ଟି ମାଧ୍ୟମରେ ଦେଖିଦେବ, ତାହେଲେ ସବୁ ବୈଷମ୍ୟ ଚାଲିଯିବ, ସବୁ ଅସମ୍ପୂର୍ଣ୍ଣତା ସମ୍ପୂର୍ଣ୍ଣ ହୋଇଯିବ, ପୂର୍ଣ୍ଣ ହୋଇଯିବ। ଏଇଭଳି ଭାବରେ କହିଲେ, ଯେତେବେଳେ ସେତେବେଳେ ଶୁକ୍ରାଚାର୍ଯ୍ୟ ଏଇ କହିବେ, ଆଉ ପୂର୍ବରୁ ଗୋଟେ କହିଲେ, ପ୍ରଭୁ ଭଗବାନ ପ୍ରଭୁ କୁତସ୍ତତ୍ କର୍ମ ବୈଷମ୍ୟ, ତାଙ୍କର ଆଉ କେଉଁଠି କର୍ମ ବୈଷମ୍ୟ ଆଉ କେଉଁଠି ରହିଲା, ଅପୂର୍ଣ୍ଣତା କେଉଁଠି ରହିଲା। ଯଶ୍ୟ କର୍ମେଶ୍ୱର ଭବାନ, ଆପଣ ହେଉଛନ୍ତି କର୍ମେଶ୍ୱର, ତେଣୁ ଯଜ୍ଞେଶ୍ୱ ଯଜ୍ଞ ପୁରୁଷ, ଆପଣ ହେଉଛନ୍ତି ଯଜ୍ଞର ଈଶ, ଆପଣ ହେଉଛନ୍ତି ଯଜ୍ଞ ପୁରୁଷ, ସର୍ବଭାବେନ ପୂଜିତ, ଆପଣ ଆଜି ପୂର୍ଣ୍ଣ ଭାବେ ପୂଜିତ ହୋଇଗଲେ, ଆଉ କେଉଁଠି ରହିଲା ଅସୁବିଧା, କେଉଁଠି ରହିଲା। ତେଣୁ ଏହି ଶ୍ଳୋକଟି କହିଲେ, ମନ୍ତ୍ରତ ଶୀଘ୍ରଂ ଦେଶ କାଳ ବସ୍ତୁତ ସର୍ବଂ କରୋତି ନିଶ୍ଚିଦ୍ରଂ ଅନୁସଂକୀର୍ତ୍ତନଂ ତବ। ଆମର ବିଭିନ୍ନ ପ୍ରକାର ଯେଉଁ ରହିଛି ମନ୍ତ୍ର ରହିଛି, ମନ୍ତ୍ରରେ ବିଭିନ୍ନ ପ୍ରକାର ତ୍ରୁଟି ରହିଛି, ମନ୍ତ୍ର ଉଚ୍ଚାରଣରେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଇନ୍ଦ୍ର କ'ଣ କଲେ, ତାଙ୍କର ଗୁରୁଙ୍କୁ ଅବହେଳା କରିଥିଲେ, କିଏ ଯେଉଁ ବୃହସ୍ପତିଙ୍କୁ, ସେହି ସମୟରେ ଆଉ ଜଣେ ଗୁରୁଙ୍କୁ ଗ୍ରହଣ କରିଥିଲେ, ସେ ହେଉଛନ୍ତି କ'ଣ ତାଙ୍କ ନାଁ ବିଶ୍ୱରୂପ। କିନ୍ତୁ ବିଶ୍ୱରୂପ ଯେତେବେଳେ ତାଙ୍କର ମାଆ ହେଉଛନ୍ତି ଅସୁରକୂଳର, ପିତା ହେଉଛନ୍ତି ଦେବକୂଳର, ପିତା ତ୍ରଷ୍ଟାଙ୍କର ପୁତ୍ର, ତ୍ରଷ୍ଟା ହେଉଛନ୍ତି ଇନ୍ଦ୍ରଙ୍କର ଭାଇ, କିନ୍ତୁ ଯେତେବେଳେ ଦେଖିଲେ ବିଶ୍ୱରୂପ ଗୁରୁ ହେଲେ କ'ଣ ହେବ, ତାଙ୍କର ଅସୁରକୂଳକୁ ସମୃଦ୍ଧି କରୁଛନ୍ତି, ତାଙ୍କୁ ହତ୍ୟା କରିଦେଲେ, ହତ୍ୟା କରିଦେଲେ। ଯେତେବେଳେ ତାଙ୍କର ପିତା ତ୍ରଷ୍ଟା ଗୋଟେ ଯଜ୍ଞ କଲେ, ଯେଉଁ ଯଜ୍ଞରେ ସେ ଯେଉଁ ମନ୍ତ୍ର ଉଚ୍ଚାରଣ ହେଉଥିଲା, ମନ୍ତ୍ର ଉଚ୍ଚାରଣ ଭୁଲ ହୋଇଗଲା। ଇନ୍ଦ୍ର ଶତ୍ରୁ ବିଭର୍ଦ୍ଧସ୍ୱ, ଏଇ ମନ୍ତ୍ର ଯେଉଁ ଉଚ୍ଚାରଣ ହେଉଥିଲା ଏ ମନ୍ତ୍ର ଉଚ୍ଚାରଣ ତ୍ରୁଟି ରହିଗଲା, ସେଥିପାଇଁ ସେ ଯେ ବାହାରିଲେ କିଏ ତା ନାଁ ହେଉଛି କ'ଣ ବୃତ୍ରାସୁର, ବୃତ୍ରାସୁର ଇନ୍ଦ୍ରକୁ ବଧ କରିବା ପରିବର୍ତ୍ତେ ଇନ୍ଦ୍ର ତାଙ୍କୁ ବଧ କଲେ, ମନ୍ତ୍ରର ଉଚ୍ଚାରଣରେ ତ୍ରୁଟି ରହିଗଲା। ଏ ଗୋଟେ ରହିଛି କଥା, କିଛି କିଛି ତ୍ରୁଟି ରହିଛି ମନ୍ତ୍ର ଆମେ ଯେଉଁ ଉଚ୍ଚାରଣ କରୁଛେ, ଭାଗବତ ଶ୍ଳୋକ ସବୁ ଉଚ୍ଚାରଣ କରୁଛେ, ଶ୍ଳୋକ ଉଚ୍ଚାରଣରେ ବହୁତ ତ୍ରୁଟି ଆମର ରହୁଛି। ମନ୍ତ୍ର ତସ୍ ମନ୍ତ୍ର ପାଠ କରୁଛେ ଆମେ ସକାଳେ ପୁରୁଷୋତ୍ତମ ମନ୍ତ୍ରରେ କହିପାରୁନି, ଏପଟ ସେପଟ ହେଇଯାଉଛି ସବୁ ମନ୍ତ୍ର ତୁଷ୍ଟି ଛିଦ୍ର ଏଇଟା ରହିଛି, ମନ୍ତ୍ରର ଉଚ୍ଚାରଣର ଛିଦ୍ର ରହୁଛି ଏବଂ ତନ୍ତ୍ରର ଛିଦ୍ର ମଧ୍ୟ ରହିଛି। ତନ୍ତ୍ର କହିଲେ ଯେଉଁ ବିଧାନ ସବୁ ରହିଛି, ବିଧାପୁଜି ବିଧାନ ସବୁ ରହିଛି, ଏଥିରେ ମଧ୍ୟ ଏପଟ ସେପଟ ହେଇଯାଉଛି, ଠିକ୍ ଭାବରେ ହେଇପାରୁନାହିଁ। ମନ୍ତ୍ର ତତ୍ର ଛିଦ୍ରମ ଦେଶ କାଳ ବସ୍ତୁତ, ଦେଶ ଦେଶ କହିଲେ ସ୍ଥାନ, ସ୍ଥାନରେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା କେଉଁଠି କେଉଁଠି ରହିଥାଇପାରେ, ବିଭିନ୍ନ ସ୍ଥାନ ରହିଛି। କାଳ କାଳର ପ୍ରଭାବ ରହିଛି, କାଳରେ ମଧ୍ୟ କ'ଣ ଇଏ ହେଉଛି ଠିକ୍ କାଳ ନୁହଁ, ଇଏ ଭଲ ବେଳା ନୁହଁ, ଏଭଳି ବିଭିନ୍ନ ପ୍ରକାର ସମୟ ରହିଛି, ସମୟର ପ୍ରଭାବ ରହିଛି କାଳ ଏବଂ ବସ୍ତୁ ମଧ୍ୟ ରହିଛି। ବସ୍ତୁ ଯେଉଁ ଦିଆଯାଉଛି ତା ଦେହରେ ମଧ୍ୟ କିଛି ତ୍ରୁଟି ରହିଛି, ଠିକ୍ ଭାବରେ ନଥାଇପାରେ ବସ୍ତୁ, ଠିକ୍ ଭାବରେ ନହୋଇପାରେ। ହଁ ଗୋଟେ ଦେଉଛି ତା ଦେହରେ କ'ଣ ଗୋଟେ ଚନ୍ଦା ପଡ଼ିଗଲାଣି, କୁକୁରଟେ ପଡ଼ିଗଲାଣି, ମଶାଟେ ପଡ଼ିଗଲାଣି, ଏଇଭଳି ଭାବରେ ବସ୍ତୁରେ ମଧ୍ୟ ବିଭିନ୍ନ ପ୍ରକାର ଛିଦ୍ର ରହିଯାଉଛି। ହଁ କିନ୍ତୁ ସବୁ ଛିଦ୍ରକୁ ନିଶ୍ଚିତ କରିଦେବ, କ'ଣ ନା ସର୍ବଂ କରୋତି ନିଶ୍ଚିଦ୍ରମ, ସବୁ ତ୍ରୁଟି ଶୂନ୍ୟ ହୋଇଯିବ। କିଭଳି ଭାବରେ ନା ଅନୁସଂକୀର୍ତ୍ତନ ତବ, କେବଳ ଆପଣ କୀର୍ତ୍ତନ ନାମ ମହାତ୍ମ୍ୟ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବିଶେଷ ଭାବରେ କଳିଯୁଗରେ ଭାବାର୍ଥରେ କୁହାଯାଉଛି, ପ୍ରଭୁପାଦ ମହାରାଜ ଭାବାର୍ଥ ଦେଇଛନ୍ତି, ସେ ଉଦ୍ଧାର କରିଛନ୍ତି। ବୃହତ ନାରଦ ପୁରାଣରେ ଗୋଟେ ଶ୍ଳୋକ ଅଛନ୍ତି, ହରେ ନାମ ହରେ ନାମ ହରେ ନାମ ଏବେ କେବଳମ କଳୌ ନାସ୍ତେବ 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 ଗତିର ଅନ୍ୟଥା। ଅନ୍ୟ ଯୁଗମାନଙ୍କରେ ଯେଉଁ ଅନ୍ୟ ସବୁ ପ୍ରଥା ଥିଲା, ସତ୍ୟ ଯୁଗରେ ଧ୍ୟାନ କରୁଥିଲେ, ତ୍ରେତା ଯୁଗରେ ଯଜ୍ଞ କରୁଥିଲେ, ଦ୍ୱାପର ଯୁଗରେ ପରିଚର୍ଯ୍ୟା କରୁଥିଲେ, କିନ୍ତୁ କଳି ଯୁଗରେ ଅନ୍ୟ କୌଣସି ଉପାୟ ନାହିଁ, କେବଳ ହରିନାମ ହରେ ନାମ ହରେ ନାମ ତିନି ଥର କୁହାଗଲା, ଆର ସବୁ ବହୁତ ବିସ୍ତାର ବ୍ୟାଖ୍ୟା ସବୁ ରହିଛି। ତେଣୁ ଯାହା ବି ହଉ କେବଳ ଏବଂ ନାମ ଏବ କେବଳମ ପୁଣି କୁହାଗଲା, ନାମେବ କେବଳମ, ଏ ନାମ ଉପରେ ଏମ୍ଫାସିସ୍ ବା ପ୍ରାଧାନ୍ୟ ଦିଆଯାଇଛି। ଏବଂ ପୁଣି ନକାରାତ୍ମକ ଭାବେ ନେଗେଟିଭଲି କୁହାଗଲା, କଳୌ ନାସ୍ତେଇବ ନାସ୍ତେଇବ ନାସ୍ତେଇବ, ପୁଣି ତିନି ଥର କୁହାଗଲା, ଗତିର ଅନ୍ୟଥା ଅନ୍ୟ କୌଣସି ଉପାୟ ନାହିଁ, କଳିଯୁଗରେ ଅନ୍ୟ କୌଣସି ଉପାୟ ନାହିଁ, ଏକମାତ୍ର ଭଗବାନ ନାମ କୀର୍ତ୍ତନ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯଜ୍ଞରେ ମଧ୍ୟ ବିଭିନ୍ନ ପ୍ରକାର ଛିଦ୍ର ରହିଛି। ବିଶେଷ ଭାବରେ ଏକାଦଶ କନ୍ଦ ପଞ୍ଚମ ଅଧ୍ୟାୟ 38 ଶ୍ଳୋକରେ 38 ନୁହେଁ ଏଇଟା 32 ହେବ ମୁଁ ଭାବୁଛି, ଭୁଲ ଅଛି ଏଇଟା, ଯଜ୍ଞେ ହିଁ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ହିଁ ସୁମେଧସ, 11:5-32 ଶ୍ଳୋକଟି ଅଛନ୍ତି ଯେ କଳିକାଳରେ ଯେଉଁ ଚୈତନ୍ୟ ମହାପ୍ରଭୁ ଆସିଲେ ସେ ହେଉଛନ୍ତି ସ୍ୱୟଂ ଭଗବାନ, ଆଉ ସେ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କଲେ, ପ୍ରଚାର କଲେ, ସଂକୀର୍ତ୍ତନ ଯଜ୍ଞ କଲେ, ସଂକୀର୍ତ୍ତନ ଏକ ପିତରୁ ସଂକୀର୍ତ୍ତନର ସେ ହେଉଛନ୍ତି ପିତା ଏବଂ ଦୁଇଜଣ ଗୌରଙ୍ଗ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ, ତେଣୁ ଯେଉଁମାନେ ସେଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରେ ସେମାନେ ହେଉଛନ୍ତି ଅତ୍ୟନ୍ତ ବୁଦ୍ଧିମାନ। ଏଭଳି ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜଙ୍କ ଭାବକୁ ଜୀବ ଗୋସ୍ୱାମୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦିଓ ସବୁ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକଳାପ ସମ୍ପାଦନ କରିବା ସମୟରେ ଅତ୍ୟନ୍ତ ସତର୍କତା ସହିତ ସମସ୍ତ ବିଧିବିଧାନ ଅନୁସରଣ କରିବା ଉଚିତ, ବିଶେଷ କରି ଭଗବାନର ଶ୍ରୀ ବିଗ୍ରହ ଅର୍ଚ୍ଚନା କରିବା ସମୟରେ, ତଥାପି ଦୋଷ ତ୍ରୁଟି ସମ୍ଭାବନା ଥାଏ। ବିଗ୍ରହ ଆମେ ଯଦି କୌଣସି ପ୍ରଶ୍ନ ପଚାରିବ ତାହେଲେ ତ କଳିଯୁଗରେ ଭଗବାନ ନାମ ତାହେଲେ କାହିଁକି ବିଗ୍ରହ ପୂଜା ହେଉଛି, ଏଇଟାକୁ ଆମର ଆଚାର୍ଯ୍ୟମାନେ କହିଛନ୍ତି ଆମର ଶୁଦ୍ଧତା ରକ୍ଷା କରିବା ପାଇଁ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ବିଗ୍ରହ ଅର୍ଚ୍ଚନା ସମୟରେ ବିଭିନ୍ନ ପ୍ରକାର ଦୋଷ ତ୍ରୁଟି ରହିଛି, ଆମେ କହିଥିଲେ କେତେ 32 ନା କେତେଟା ରହିଛି ଦୋଷ ବିଗ୍ରହ ଅର୍ଚ୍ଚନାରେ ସବୁ ରହିଛି ଅପରାଧ, ଆଉ ପୁଣି ଅନ୍ୟ ସ୍ଥାନରେ ବିଭିନ୍ନ ଅପରାଧ, ଅନେକ ପ୍ରକାର ଅପରାଧ ରହିଛି। ସେଥିପାଇଁ ଗୋଟିଏ ଭଗବତ ଗୀତାର ଗୋଟିଏ ଶ୍ଲୋକ ପଢ଼ିବା ପାଇଁ, ଗୋଟିଏ କ'ଣ ଗୋଟିଏ ଚାପ୍ଟର, ଗୋଟିଏ ଅଧ୍ୟାୟ ପଢ଼ିବା ପାଇଁ ପ୍ରଭୁପାଦ ମହାରାଜ କହିଛନ୍ତି, ଏ ଶାସ୍ତ୍ର ଉଦ୍ଧାର କରି କହିଛନ୍ତି। ତେଣୁ ସେ କହୁଛନ୍ତି ଆମର କୃଷ୍ଣ ଭାବନାମୃତ ଆନ୍ଦୋଳନରେ ସବୁ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ହରେକୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଉପରେ ବିଶେଷ ଭାବରେ ଜୋର୍ ଦିଆଯାଇଛି। ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏହି ହରିକୃଷ୍ଣ କୀର୍ତ୍ତନ ଉପରେ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଏଇଭଳି ଭାବରେ ଏହିସବୁ ବିଭିନ୍ନ ଆଚାର୍ଯ୍ୟମାନେ ମଧ୍ୟ ଟୀକାରେ କହିଛନ୍ତି। ବିଶେଷ ଭାବରେ ଆମର ସିଦ୍ଧସ୍ୱାମୀ କହୁଛନ୍ତି ଯେ ଭଗବାନ ପୂଜା କଥା, ପୂର୍ବ ଶ୍ଳୋକରେ ଭଗବାନ ପୂଜା କଥା କୁହାଗଲା, ପୂଜା କଥା ତ ଛାଡ଼ନ୍ତୁ, ଯାହାଙ୍କର କେବଳ ମନ୍ତ୍ର ସ୍ୱରାଦି ଭ୍ରଂସେନ, ମନ୍ତ୍ରର ଉଚ୍ଚାରଣ ରହିଛି, ଗୋଟେ ହେଉଛି ଉଚ୍ଚ ସ୍ୱର, ଗୋଟେ ନୀଚ ସ୍ୱର, ହର୍ଷ ଗୋଟେ ଦୀର୍ଘ, ଆମର ରହିଛି ନା ଦୀର୍ଘେଇ ହର୍ଷେଇ, ହର୍ଷ ହଉ ଦୀର୍ଘ ହଉ, ଏସବୁ ରହିଛି, ତା ଦେହରେ ତାରତମ୍ୟ ରହିଛି। ହର୍ଷେଇ ଦୀର୍ଘ ହେଇଗଲେ ଅସୁବିଧା, ଦୀର୍ଘ ହର୍ଷ ହେଇଗଲେ ଅସୁବିଧା, ଯେମିତି ହେଇଥିଲା ଭୂତରାସର କଥା, ଏଇଭଳି ଭାବେ ରହିଛି ସ୍ୱରରେ ତ୍ରୁଟି ରହିଛି। ସ୍ୱର ଆମେ ଠିକ୍ ଭାବେ ଗୋଟେ ଶିକ୍ଷା ରହିଛି, ତା'ର ପାଠ ରହିଛି ଗୋଟେ, କେମିତି ଉଚ୍ଚାରଣ କରାଯିବ ସେପାଇଁ ଗୋଟେ ରହିଛି ଶିକ୍ଷା, ବା ଏ ବେଦର ଗୋଟେ ଅଙ୍ଗ, ଇଏ କେମିତି ଉଚ୍ଚାରଣ କରିବ ଶ୍ଳୋକ ସଭା ମନ୍ତ୍ର ଇତ୍ୟାଦି କେମିତି ଉଚ୍ଚାରଣ କରିବ ସେଇଟା ଗୋଟେ ରହିଛି, ପାଠ ରହିଛି ତା'ର। ଏବଂ ତନ୍ତ୍ର ତୁ ବ୍ୟୁତ୍କ୍ରମାଦିନା, ବା ଯେଉଁ କ୍ରମ ରହୁଛି, କ୍ରମରେ ଏପଟ ସେପଟ ହେଇଗଲା, ଏଇଟା ହେଉଛି ତନ୍ତ୍ରର ତ୍ରୁଟି। ଆଉ ଦେଶ କାଳ ପାତ୍ର ଇତ୍ୟାଦି ବସ୍ତୁତ ଦକ୍ଷିଣା ଦକ୍ଷିଣାଦିନା, ଯେଉଁ ଦକ୍ଷିଣା ଇତ୍ୟାଦି ଦିଆଯାଇନାହିଁ, ଦକ୍ଷିଣା ଦେବା କଥା ବସ୍ତୁ, ଧାନ ଇତ୍ୟାଦି ଦେବା କଥା ଦିଆଯାଇନାହିଁ, ସେଇଟା ହେଉଛି ବସ୍ତୁର ତ୍ରୁଟି। ଏହିସବୁ ରହିଛି ବିଭିନ୍ନ ପ୍ରକାର, କେମିତି ସେଇଟା ତ୍ରୁଟି ଶୂନ୍ୟ ହେବ ତା'ର ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି। କିନ୍ତୁ ତଥାପି ତତ୍ ସର୍ବଂ ତବ ନାମାନୁକୀର୍ତ୍ତନ ମାତ୍ରମେବ ନିଶ୍ଚିତ୍ରଂ କରୋତି, ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ସବୁକିଛି ଦୋଷ ଦୂର ହୋଇଯିବ। ତେଣୁକରି ଆମର ସବୁ କାର୍ଯ୍ୟକଳାପରେ ଆମେ ମହାମନ୍ତ୍ର କୀର୍ତ୍ତନ କରୁଛେ, ମହାମନ୍ତ୍ର କୀର୍ତ୍ତନ କଲେ ଆମେ କଥା ଯେଉଁ କହିଲେ ଭାଗବତଙ୍କ କଥା ରହିଲେ ଆମେ ବହୁତ କିଛି ତ୍ରୁଟି ରହିଯାଇଛି, ବହୁତ କିଛି ଆମେ ଠିକ୍ ଭାବରେ କହିପାରିନି, ଯେଉଁ ଭାବରେ କରିବା କଥା ଆମେ ଜାଣିନାହିଁ, ବହୁତ କିଛି ଅଜ୍ଞାନତା ରହୁଛି, ବହୁତ କିଛି ବିଭିନ୍ନ ପ୍ରକାର କାରଣ ମଧ୍ୟ ହେଉଛି, ବିଭିନ୍ନ ପ୍ରକାର ଛିଦ୍ର ରହିଯାଉଛି, କିନ୍ତୁ ସବୁକିଛି ତ୍ରୁଟି ଶୂନ୍ୟ ହୋଇଯିବ ଭଗବାନ ନାମ ମାଧ୍ୟମରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଆମର କଥା କହିଲୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଜୟ ଗୌରବାନନ୍ଦେ।